ମୁଁ ରେଖା ମଲ୍ଲିକ, 50 ନମ୍ବର ୱାର୍ଡ, ବରମୁଣ୍ଡା ଭଗବତ ମଠ ସାହି। ଆମର ଏଠି ଶିଖା ତରଫରୁ କ୍ୟାମ୍ପେନିଂ ହେଇଥିଲା, PWD ଘର ଯେଉଁମାନେ ଅଛନ୍ତି ତାଙ୍କୁ ଚିହ୍ନଟ କରାଯାଇଥିଲା। ତାପରେ ଆମର ୱାର୍ଡ ଅଫିସରେ ରିଭ୍ୟୁ ମିଟିଂ ବି କରାଯାଇଥିଲା, ଯୋଉଠିକି ଡିସ୍କସନ ହେଇଥିଲା କି PWD ଘର ଯେଉଁମାନେ ଅଛନ୍ତି ତାଙ୍କୁ ଆମେ କିଭଳି ଭାବରେ ସାହାଯ୍ୟ ସହଯୋଗର ହାତ ବଢ଼େଇବୁ। ତାପରେ ଆମର ଯେଉଁ ଅଳିଆ ଗାଡି ଯେଉଁ ଆସୁଛି, 10 କିଲୋ ଅଳିଆ ଯେଉଁ ଅଲଗା ଅଲଗା କରିକି ଦବା ପାଇଁ ତାର ଗୋଟେ ପଦକ୍ଷେପ ନିଆଯାଇଥିଲା। ଆଗରୁ ପଦକ୍ଷେପ ଥିଲା, ତା ସହିତ ଲୋକମାନେ କିଛି ଉପଯୋଗ କରିପାରୁନଥିଲେ, ଏପଟ ସେପଟ କରୁଥିଲେ। ଏବେ ଲୋକମାନଙ୍କୁ ବୁଝା ସୁଝା କରିକି ସେମାନେ ଏବେ ଠିକରେ ଅଳିଆ ଦେବେ ବୋଲି କଥା ହେଇଛନ୍ତି। ତାପରେ କିଛିଟା ସୁବିଧା ଆମକୁ ଆସିଛି, ତାପରେ ଏସବୁ କରିକି ଆମେ ବହୁତ ଖୁସି ବି ଅଛୁ। ସେଥିପାଇଁ ଆମେ ଶିବାକୁ ଧନ୍ୟବାଦ ଜଣାଉଛୁ।